आकाशवाणी संवाद पढ़ुछंती महेश्वर साहू। मुख्य संवाद, साइप्रस, कानाडा एवं क्रोएशिया को आसंता काली ठारु पांच दिनिया गस्तरे जिबे प्रधानमंत्री। अहमदाबाद विमान दुर्घटनार जांच पई सरकार गठन कले उच्चस्तरीय कमिटी। विश्व कल्याण पई योग भारतर आकांक्षा को प्रतिनिधित्व करे कहिले आयुष मंत्री। द्विपाक्षिक संपर्क वृद्धि नहीं फ्रांस प्रतिपक्षों सह वैदेशिक व्यापार मंत्री आलोचना एवं विश्व टेस्ट चैंपियनशिप 2025 विजयर द्वारा देश में दक्षिण आफ्रिका 8 विकेट बाकी थी दल आवश्यक करुछि 69 रन। प्रधानमंत्री नरेंद्र मोदी आसंता काली ठारु पांच दिनिया गस्त कार्यक्रम में साइप्रस, कानाडा और क्रोएशिया को जिबे। साइप्रस राष्ट्रपति निकोस क्रिस्टाडो उलेडिस निमंत्रण क्रमे प्रधानमंत्री आसंता काली साइप्रस को सरकारी गस्तरे जिबे। दुई दशंधिरु अधिक समय मध्यरे साइप्रस को कौनसी भारतीय प्रधानमंत्री एहा प्रथम गस्त। निकोसियारे थिबा समय रे प्रधानमंत्री श्री मोदी साइप्रस राष्ट्रपति सह आलोचना करिबे। एहि अवसर रे से लिमासोल रे विशिष्ट व्यावसायिक नेतृत्व को संबोधित करिवार कार्यक्रम रहिछि। प्रधानमंत्री एही गस्त उभय देश मध्यरे द्विपाक्षिक संपर्क को मजबूत करने सह भूमध्य सागरीय अंचल तथा यूरोपीय संघ सहित भारतर संपर्क को सुदृढ़ करने दुई देशर सहभागी प्रतिबद्धता को दोहराइबो बोली आशा करा जाउछि। गस्तर द्वितीय पर्यायर प्रधानमंत्री श्री मोदी कानाडार प्रधानमंत्री मार्क कार्नी निमंत्रण क्रमे आसंता 16 तारीख में G7 शिखर सम्मेलन में अंशग्रहण करने कानाडार कानानास्किस यात्रा करिवे। एहा G7 शिखर सम्मेलन में प्रधानमंत्री क्रमागत षष्ठ अंशग्रहण हेबो। एही शिखर सम्मेलन में प्रधानमंत्री श्री मोदी G7 राष्ट्रर नेतामानंक समेत अन्य आमंत्रित देश तथा अंतर्जातीय संगठनर मुख्यमानंक सहित गुरुत्वपूर्ण वैश्विक प्रसंग उपरे मत विनिमय करिबे। विशेषकर शक्ति सुरक्षा, प्रजुक्ति विद्या ओ नवसृजन, कृत्रिम बुद्धिमत्ता, शक्ति सम्मिश्रण एवं क्वांटम संबंधी प्रसंग उपरे मत विनिमय करा कार्यक्रम रहिछि। गस्तर शेष पर्यायर प्रधानमंत्री श्री मोदी आसंता 18 तारीख में क्रोएशिया को सरकारी गस्तरे जिबे। एठाकु मध्य कौनसी भारतीय प्रधानमंत्री प्रथम गस्त हेबो जहां द्विपाक्षिक संपर्क में एक गुरुत्वपूर्ण माइलखुंट स्थापन करिबो। प्रधानमंत्री तांको क्रोएशिया प्रतिपक्ष आंड्रेज प्लेनकोविसिंक सह द्विपाक्षिक आलोचना करिबे। एहि अवसर रे प्रधानमंत्री श्री मोदी क्रोएशिया राष्ट्रपति जोरान मिलानोविक्स को मध्य साक्षात करिबे। अहमदाबादरे एयर इंडिया विमान दुर्घटनार कारण जांच पई सरकार एक उच्चस्तरीय कमिटी गठन करछंती। सोशल मीडिया पोस्टरे बेसामरिक विमान चलाचल मंत्रालय कहिछि जे बहु विषयजुक्त एही कमिटी वर्तमान रहिथिबा स्टैंडर्ड ऑपरेटिंग प्रोसीजर SOP एवं एभली घटनाकु रोकिबा एवं परिचालना पई जारी रहिथिबा निर्देशावली जांच करिबो। भविष्यतरे एभली घटनार मुकाबिला पई एही कमिटी व्यापक निर्देशावली प्रस्तुत पई मध्य परामर्श देबो। एक कमिटी संपृक्त संगठन द्वारा परिचालित अन्य अनुसंधान विकल्प हेबो नाही किंतु भविष्य में एभली घटना को रोकिबा एवं परिचालना पई SOP प्रस्तुत करिबा उपरे ध्यान देबो बोली मंत्रालय कहिछि। अन्य पक्षरे केन्द्र स्वराष्ट्र राष्ट्रमंत्री हर्ष सांघवी आज गांधीनगर स्थित SFL एवं NFSU परिदर्शन करी DNA परीक्षण प्रक्रिया समीक्षा करिछंती। गृह सचिव, गोइंदा ब्यूरो IGP एवं FSL निर्देशक जोग देथिले। विश्व कल्याण पई भारतर आकांक्षा को योग प्रतिनिधित्व करे बोली केन्द्र आयुष मंत्री प्रताप राव यादव कहिछंती। नूआदिल्ली रे आज अनुष्ठित विश्व योग सम्मेलनी योग संयोग रे अभिभाषण रखी मंत्री श्री यादव कहिछंती वर्तमान सारा विश्व रे मानव जाति विभिन्न आह्वानर सम्मुखीन हेउछि। एही घड़ीसंधि मुहूर्त रे विश्व शांति पई भारत पक्षरु विश्व को योग एक उपहार एवं ऐतिह्य सब्यस्त होइछि।
योग डायबिटीज के प्रबंधन, हृदय स्वास्थ्य में सुधार और यहाँ तक कि कैंसर रोगियों और बुजुर्गों को उनकी बीमारी से बेहतर तरीके से निपटने में मददगार है। योग सिर्फ आध्यात्मिक और ध्यान का ही अभ्यास नहीं है बल्कि यह स्वास्थ्य क्षेत्र में रोजगार के अपार अवसर भी प्रदान करता है।
ମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଯୋଗ ଧର୍ମ ଲିଙ୍ଗ ଏବଂ ଭାଷାର ସୀମା ଅତିକ୍ରମ କରେ। ପିଲାଙ୍କଠାରୁ ବୃଦ୍ଧ ଏବଂ ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ସୁଗମ ହୋଇଥାଏ। ସରକାରୀ ସଂସ୍ଥାର ଏକ ସର୍ଭେକୁ ଉଦ୍ଧୃତ କରି ମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ 33% ବ୍ୟକ୍ତି ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ମାର୍ସେଲିଠାରେ ତାଙ୍କର ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ୍ ପ୍ୟାରଣ୍ଟଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସନ୍ତାସବାଦ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହିତ ଭାରତ ନିଜକୁ ରକ୍ଷା କରିବା ଦିଗରେ ନେଇଥିବା ପଦକ୍ଷେପକୁ ଫ୍ରାନ୍ସ ସମର୍ଥନ କରିଥିବାରୁ ଡକ୍ଟର ଜୟଶଙ୍କର ଏହାକୁ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି, ସଂସ୍କୃତି ଏବଂ ଜନସମ୍ପର୍କ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଭାରତ ଓ ଫ୍ରାନ୍ସ 2026କୁ ନବସୃଜନତାର ବର୍ଷ ଭାବେ ପାଳନ କରିବାକୁ ଥିବାରୁ ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ସାଇବର ଓ ମହାକାଶ ଗବେଷଣା କ୍ଷେତ୍ରରେ ନୂତନ ସୁଯୋଗର ଅନ୍ୱେଷଣ କରିବା ଲାଗି ଦୁଇ ଦେଶ ସମ୍ମତ ହୋଇଛନ୍ତି। ବିବିଧ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ସୁଦୃଢ଼ ସମ୍ପର୍କ ଏକ ବିଶ୍ୱାସ ତଥା ସଶକ୍ତ ରାଜନୈତିକ ଭାଗିଦାରୀର ପ୍ରତିଫଳନ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ରାଜିନାମା FTA ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଉଭୟ ପକ୍ଷ ଚଳିତ ବର୍ଷ ମଧ୍ୟରେ ଏହାକୁ ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଷିଦ୍ଧ ସଂଗଠନ ହିଜବ ଉତ୍ ତାହିର HUT ସହ ଜଡ଼ିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ଅନୁସନ୍ଧାନ NIA ଆଜି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଏକ ବିବୃତ୍ତିରେ NIA କହିଛି ଯେ HUT ଏବଂ ଏହାର ସଦସ୍ୟମାନଙ୍କ କାର୍ଯ୍ୟକଳାପ ଉପରେ ଚାଲିଥିବା ଏଜେନ୍ସିର ଅନୁସନ୍ଧାନର ଅଂଶ ଭାବରେ ଭୋପାଳର 3 ଏବଂ ଖଲୱାରର 2 ସ୍ଥାନରେ ଚଢ଼ଉ କରାଯାଇଥିଲା। ଅନୁସନ୍ଧାନ ସମୟରେ NIA ଟିମ୍ ଅନେକ ଡିଜିଟାଲ ଉପକରଣ ଜବତ କରିଛନ୍ତି। ସାରା ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବିଭିନ୍ନ ଆତଙ୍କବାଦୀ ଓ ଉଗ୍ରବାଦୀ ନେଟୱର୍କ ଏବଂ ସଂଗଠନକୁ ଧ୍ୱଂସ କରିବାର ପ୍ରୟାସର ଅଂଶ ଭାବେ NIA ଦ୍ୱାରା ଏହି ମାମଲା ପଞ୍ଜିକୃତ ହୋଇଥିଲା। ଏହାର ତଦନ୍ତ ଜାରି ରହିଛି। ଆସନ୍ତା 4 ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫେରିସେବାକୁ ଆସନ୍ତା 18 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପଡ଼ୋଶୀ ଦେଶକୁ ଯାତ୍ରା କରିବା ପାଇଁ ଟିକେଟ୍ କରିଥିବା ଯାତ୍ରୀମାନଙ୍କୁ ଏହି ଫେରିସେବା ସ୍ଥଗିତ ରଖାଯିବା ସମ୍ପର୍କରେ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ନାଗାପଟ୍ଟିନମ୍ରୁ ଶ୍ରୀଲଙ୍କାର କାନ୍କେ ସାନ୍ଥରାଇ ପର୍ଯ୍ୟନ୍ତ ଫେରିସେବାକୁ କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଇଂଲଣ୍ଡର ଲର୍ଡ଼ସ୍ଠାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ 2025ର ଫାଇନାଲରେ ଦକ୍ଷିଣ ଆଫ୍ରିକା ବିଜୟର ନିକଟତର ହୋଇଛି। ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ଆଉ 69 ଆବଶ୍ୟକ ଥିବାବେଳେ ହାତରେ 8 ୱିକେଟ୍ ବାକି ଅଛି। ଦକ୍ଷିଣ ଆଫ୍ରିକା ତାର ଦ୍ୱିତୀୟ ଇନିଂସରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 2 ୱିକେଟ୍ ହରାଇ 213 ରନ୍ ସଂଗ୍ରହ କରିଛି। ଏଡେନ୍ ମାକ୍ରମ 102 ରନ୍ ଏବଂ ଟେମ୍ବା ବାଭୁମା 65 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଏହି ଟେଷ୍ଟ ବିଜୟ ପାଇଁ ଅଷ୍ଟ୍ରେଲିଆ ଦଳ ଆଫ୍ରିକା ସମ୍ମୁଖରେ 282 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ବିଜୟ ଲାଭ କଲେ ICC ଟେଷ୍ଟ ଚାମ୍ପିୟନସିପ୍ର 27 ଇତିହାସରେ ପ୍ରଥମ ଥର ଟାଇଟଲ ହାସଲ କରିବ। ଚୂଡ଼ାନ୍ତ ସ୍କୋର, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ 212 ରନ୍ ଏବଂ ଦ୍ୱିତୀୟ ଇନିଂସ 207 ରନ୍, ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ 138 ରନ୍। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରେଟା ଗତକାଲି ନୂଆଦିଲ୍ଲୀଠାରେ ଚଳିତ ବର୍ଷର କୈଳାସ ମାନସରୋବର ପ୍ରଥମ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ମାର୍ଗେରେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମାନସରୋବରର ଯାତ୍ରା ଲାଗି ଚୟନ ହୋଇଥିବା ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ଏହାଛଡ଼ା ସମଗ୍ର ଯାତ୍ରା ସମୟରେ ପ୍ରତିରକ୍ଷା ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଭାରତ ତିବ୍ବତ ସୀମା ପୋଲିସ, ଦିଲ୍ଲୀ, ଉତ୍ତରାଖଣ୍ଡ ଓ ସିକିମ୍ର ରାଜ୍ୟ ସରକାର ଏବଂ NIC ସମେତ ଅନ୍ୟାନ୍ୟ ମନ୍ତ୍ରଣାଳୟ ଓ ବିଭାଗର ଭୂମିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସାଇପ୍ରସ୍, କାନାଡ଼ା ଏବଂ କ୍ରୋଏସିଆକୁ ଆସନ୍ତାକାଲିଠାରୁ 5 ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ସରକାର ଗଠନ କଲେ ଉଚ୍ଚସ୍ତରୀୟ କମିଟି। ବିଶ୍ୱ କଲ୍ୟାଣ ପାଇଁ ଭାରତର ଆକାଂକ୍ଷାକୁ ଯୋଗ ପ୍ରତିନିଧିତ୍ୱ କରେ କହିଲେ ଆୟୁଷ ମନ୍ତ୍ରୀ। ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ 2025 ବିଜୟ ଦ୍ୱାରା ଦେଶରେ ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।